ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପରିଚାଳନାରେ ପ୍ରେସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତୀୟ ପ୍ରେସ୍ ଦିବସ 2025 ପାଳନ ଅବସରରେ କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନୈତିକତାର ସୁରକ୍ଷା ସହିତ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମ ଯୋଗସୂତ୍ର ଭାବେ କାର୍ଯ୍ୟ କରୁଛି। ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସରେ ଆଇନ ମନ୍ତ୍ରୀଙ୍କ ବକ୍ତବ୍ୟ। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ଆଜିଠାରୁ ରାଜ୍ୟରେ ପାଳନ କରାଯାଉଛି ଶୂନ୍ୟ ମୃତାହତ ପକ୍ଷ। ଏବଂ ସାଇବର ସୁରକ୍ଷା ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ ଓଡ଼ିଶା ପୁଲିସ ପକ୍ଷରୁ ପରିକ୍ରମା କରୁଛି ସାଇବର ରଥ। ଦେଶରେ ଆଜି ବିଭିନ୍ନ ସରକାରୀ ଓ ବେସରକାରୀ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଜାତୀୟ ପ୍ରେସ୍ ଦିବସ ପାଳନ କରୁଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏବଂ ସମାଜରେ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ବ୍ରିଟିଶ ଶାସନ ସମୟରୁ ଆରମ୍ଭ କରି ଅଦ୍ୟାବଧି ଭାରତୀୟ ପ୍ରେସ୍ ବା ଗଣମାଧ୍ୟମର ଭୂମିକା ସର୍ବଦା ଉଚ୍ଚରେ ରହିଛି। ସାମ୍ବାଦିକମାନେ ହେଉଛନ୍ତି ସମାଜର ଜାଗ୍ରତ ପ୍ରହରୀ ଏବଂ ଏକ ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗଣମାଧ୍ୟମର ଗୁରୁତ୍ୱକୁ ଦୃଷ୍ଟିରେ ରଖି 1966 ମସିହା ଆଜିର ଦିନରେ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ବା ଭାରତୀୟ ପ୍ରେସ୍ ପରିଷଦ ଗଠନ କରାଯାଇଥିଲା। ପ୍ରେସ୍ର ସ୍ୱାଧୀନତାକୁ ବଜାୟ ରଖିବା ଦିଗରେ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ କାର୍ଯ୍ୟ କରିଥାଏ। ଡିଜିଟାଲ୍ ଯୁଗରେ ଭାରତର ଚତୁର୍ଥ ସ୍ତମ୍ଭକୁ ସୁଦୃଢ଼ କରିବା ପ୍ରସଙ୍ଗରେ ଚଳିତ ବର୍ଷର ଆଜିର ଦିବସ ପାଳନ କରାଯାଉଛି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପରିଚାଳନାରେ ପ୍ରେସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଜାତୀୟ ପ୍ରେସ୍ ଦିବସ 2025 ପାଳନ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି ଆଜି ଏହି ଅବସରରେ ଭୁଲ ତଥ୍ୟକୁ ପ୍ରତିହତ କରିବା ଏବଂ ପ୍ରେସ୍ ପ୍ରତି ବିଶ୍ୱସନୀୟତାକୁ ସଶକ୍ତ କରିବା ସମ୍ପର୍କିତ ଏକ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି। ପ୍ରେସ୍ ଏବଂ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶ୍ରୀ ବୈଷ୍ଣବ ଅଭିନନ୍ଦନ ଜଣାଇଛନ୍ତି।
प्रेस एंड मीडिया की जगत में जितने भी काम करने वाले हैं मैं बहुत बहुत हार्दिक अभिनंदन करता हूं, बधाई देता हूं। प्रेस का जो रोल है हमारे डेमोक्रेसी में बहुत ही महत्वपूर्ण रोल है, इसीलिए आज नेशनल प्रेस डे पे मिस इन्फॉर्मेशन को कैसे काउंटर करें, प्रेस की क्रेडिबिलिटी को कैसे स्ट्रेंथन करें, उस थीम पे व्याख्यान रखा गया था।
ଭାରତୀୟ ପ୍ରେସ୍ କାଉନ୍ସିଲ୍ର ଅଧ୍ୟକ୍ଷ ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ଏ ବକ୍ତୃତାମାଳାରେ ଯୋଗଦେଇ ସାମ୍ବାଦିକତା କ୍ଷେତ୍ରରେ ଜନସାଧାରଣଙ୍କୁ ସଠିକ୍ ତଥ୍ୟ ପ୍ରଦାନ ଦିଗରେ ସାଧୁତା ଓ ନିରନ୍ତର ପ୍ରତିବଦ୍ଧତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ବକ୍ତୃତାମାଳାରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ଏବଂ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ପ୍ରମୁଖ ଯୋଗଦେଇଥିଲେ। 1966 ମସିହା ଆଜିର ଦିନରେ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠା ହୋଇ ଗଣମାଧ୍ୟମର ଏକ ସ୍ୱାଧୀନ ନୈତିକ ଜାଗ୍ରତ ପ୍ରହରୀ ଭାବେ ତା'ର କାର୍ଯ୍ୟ କରିଆସୁଛି। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ନୈତିକତାର ସୁରକ୍ଷା ସହିତ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମ ଯୋଗସୂତ୍ର ଭାବେ କାର୍ଯ୍ୟ କରୁଛି। ସାମ୍ବାଦିକ ବୃତ୍ତିରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ସାଧୁତା ସଚ୍ଚୋଟତା ମୂଲ୍ୟବୋଧ ଓ ଦାମ୍ଭିକତାର ସହ ସତ୍ୟର ସାମ୍ନା କଲେ ଗଣତନ୍ତ୍ର ସୁରକ୍ଷିତ ରହିବ।
ଯିଏ ଗଣତନ୍ତ୍ରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି, ଯିଏ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅବମାନନା କରିବା ପାଇଁ ନିଜର କ୍ଷମତା ହେଉ, ନିଜର ଶକ୍ତି ହେଉ, ନିଜର ଅର୍ଥବଳ ହେଉ, ନିଜର ଭାବନା ହେଉ, ତାକୁ ବ୍ୟବହାର କରୁଛି, ତାକୁ ପ୍ରତିହତ କରାଇବା ପାଇଁ ଯାହା ଆବଶ୍ୟକ, ସେ କଥା ସାମଗ୍ରିକ ଭାବରେ ସମାଜ ଗଣତନ୍ତ୍ରର ଏହି ଚତୁର୍ଥ ସ୍ତମ୍ଭ ବୋଲି ଆଶା କରେ। ସମାଜରେ ଯେଉଁ ଲୋକଟି ସବୁ ସୁବିଧା ଦୃଷ୍ଟିରୁ, ସାମାଜିକ ଦୃଷ୍ଟିରୁ ହେଉ, ଶାସକଙ୍କର ନଜରରୁ ହେଉ, ଅପହଞ୍ଚ ହେଇଯାଇଛି, ସେ ଅପହଞ୍ଚ ଲୋକଟିକୁ ଥରେ ଲୋକଲୋଚନକୁ ଆଣିବା ପାଇଁ ଇଏ ଭୂମିକା କେବଳ ଜଣେ ସାମ୍ବାଦିକ ବା ଗଣତନ୍ତ୍ରର ଏହି ଚତୁର୍ଥ ସ୍ତମ୍ଭ ହିଁ କରିପାରିବ ସେ କଥା କହିଲେ ଅତ୍ୟନ୍ତ।
ସାମ୍ବାଦିକମାନଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପ୍ରଦାନ ନେଇ ଏକ ସ୍ୱତନ୍ତ୍ର ପ୍ରେସ୍ ନୀତି ଜରୁରୀ ବୋଲି ସାଂସଦ ରବୀନ୍ଦ୍ର ବେହେରା କହିଥିଲେ। କୃତ୍ରିମ ବୁଦ୍ଧିମତା ଆଧାରିତ ଅସତ୍ୟ ଖବରଠାରୁ ଦୂରେଇ ରହିବା ସହିତ ଏହାର ପ୍ରସାରଣକୁ ପ୍ରୋହାହନ ଦେବା ଉଚିତ ନୁହେଁ ବୋଲି ଶ୍ରୀ ବେହେରା କହିଛନ୍ତି। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଯୋଗଦେଇ ସାମ୍ବାଦିକ ଓ ପ୍ରେସ୍ର ଭୂମିକା ଉପରେ ଆଲୋଚନା କରିଥିଲେ। ଭ୍ରମାତ୍ମକ ଖବର ସମ୍ଭାଦପତ୍ରର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ସୃଷ୍ଟି କରେ ବୋଲି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପ୍ରେସ୍ ଦିବସ ପାଳନ ଅବସରରେ ଅତିଥିମାନେ କହିଛନ୍ତି। ସଠିକ୍ ଖବର ପରିବେଷଣ ଓ ଗଠନମୂଳକ ସମାଲୋଚନା ଗଣତନ୍ତ୍ରକୁ ରୁଦ୍ଧିମନ୍ତ କରିଥାଏ। ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ପ୍ରତ୍ୟେକ ଖବରର ସତ୍ୟତା ଯାଞ୍ଚ କରି ଲୋକଲୋଚନକୁ ଆଣିବା ବିଧେୟ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି। ସୂଚନା ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତା ସଂରକ୍ଷଣ ଉପରେ ଆଲୋକପାତ କରି ପ୍ରଫେସର ମିଶ୍ର କହିଛନ୍ତି, ଭ୍ରମାତ୍ମକ ଖବରରୁ ଦୂରେଇ ରହି ଜନସାଧାରଣଙ୍କୁ ସଠିକ୍ ସୂଚନା ପ୍ରଦାନ କରି ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମ ନିଜେ ନିଜର ଭୂମିକା ନିର୍ଣ୍ଣୟ କରୁ। ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଦେବୀଲାଲ ମିଶ୍ର କହିଛନ୍ତି, ପ୍ରତ୍ୟେକ ଖବର ପ୍ରସାରଣ ପୂର୍ବରୁ ଗଣମାଧ୍ୟମ ସଂସ୍ଥା ଏବଂ ଏଥିସହିତ ଜଡ଼ିତ ବ୍ୟକ୍ତିବିଶେଷ ତଥ୍ୟର ଗଭୀର ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଭ୍ରମାତ୍ମକ ଖବର ଗଣତନ୍ତ୍ର ଓ ସମାଜ ପ୍ରତି କ୍ଷତିକାରକ ବୋଲି ପ୍ରଫେସର ମିଶ୍ର କହିଛନ୍ତି। ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ଜୟଦେବ ଭବନଠାରେ ଅନୁଷ୍ଠିତ ସମ୍ଭାଦପତ୍ର ପ୍ରଦର୍ଶନୀକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉଦ୍ଘାଟନ କରିଥିଲେ। ଦେଶ ବିଦେଶର 93 ପତ୍ରପତ୍ରିକା, 17 ବିଦେଶୀ ଖବରକାଗଜ ସମେତ 240 ଓଡ଼ିଆ ଦୈନିକ ଓ ପୁରାତନ ଖବରକାଗଜ ଓ 501 ଖବରକାଗଜ ଓ ପତ୍ରପତ୍ରିକା ପ୍ରଦର୍ଶିତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ପ୍ରେସ୍ର ସ୍ୱାଧୀନତା, ସ୍ୱତନ୍ତ୍ରତା ଏବଂ ସାମ୍ବାଦିକମାନଙ୍କର ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ସେମାନଙ୍କର ଭୂମିକାକୁ ନେଇ ଆଲୋଚନାଚକ୍ର ଆୟୋଜିତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜଡ଼ଗଡ଼ ସମ୍ମିଳନୀ କକ୍ଷରେ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କାର୍ଯ୍ୟକ୍ରମରେ ଯୋଗଦେଇ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତାର ସଂରକ୍ଷଣ ଉପରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ଓ ବରିଷ୍ଠ ସାମ୍ବାଦିକମାନେ ଯୋଗଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଗଜପତି ଜିଲ୍ଲା ପାଳଖେମୁଣ୍ଡିସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା ସର୍କିଟ୍ ହାଉସ୍ଠାରେ ଜାତୀୟ ପ୍ରେସ୍ ଦିବସ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବଗଡ଼ ବିଧାୟକ ରମାରଞ୍ଜନ ବିଶ୍ୱାଳ ଯୋଗଦେଇ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମର ବିଶ୍ୱସନୀୟତାର ସଂରକ୍ଷଣ ଶୀର୍ଷକ କାର୍ଯ୍ୟକ୍ରମରେ ମତ ରଖିଥିଲେ। ସମ୍ଭଲପୁର ଜିଲ୍ଲା ସ୍କୁଲ୍ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଅତିଥିମାନେ ସମ୍ଭାଦପତ୍ରର ବିଶ୍ୱସନୀୟତା ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ପ୍ରଶାସନ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା କରାଯାଇ ଜନସାଧାରଣଙ୍କୁ କିପରି ଅଧିକ ସମୃଦ୍ଧ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍କୃତିରେ ଆଜିଠାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପାଳିତ ହେଉଛି ଶୂନ୍ୟ ମୃତାହତ ପକ୍ଷ। ସଡ଼କ ନିୟମର କଡ଼ାକଡ଼ି ପାଳନ ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟିଂ ସେଣ୍ଟରଠାରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ ଆୟୁକ୍ତ ଅମିତାଭ ଠାକୁର ଏବଂ ଭୁବନେଶ୍ୱର କଟକ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ ଯୋଗଦେଇଥିଲେ। ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ ନୟାଗଡ଼ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଏକ ବାଇକ୍ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ବ୍ରଜେନ୍ଦ୍ର ହାଇସ୍କୁଲ ପର୍ଯ୍ୟନ୍ତ ଯାଇଥିଲା। ରାଜ୍ୟବାସୀଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସ୍ ପକ୍ଷରୁ 16 ସାଇବର ରଥ ରାଜ୍ୟର ବିଭିନ୍ନ ସହର ଓ ଗ୍ରାମାଞ୍ଚଳ ପରିକ୍ରମା କରୁଛି। ରଥଗୁଡ଼ିକରେ ଏଲ୍ଇଡି ପ୍ୟାନେଲ୍ରେ ପ୍ରଦର୍ଶିତ ହେଉଥିବା ଭିଡ଼ିଓ ବାର୍ତ୍ତାକୁ ଜନସାଧାରଣ, ଯୁବବର୍ଗ ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଭିତରେ ସାଇବର ସୁରକ୍ଷା ସମ୍ଭନ୍ଧିତ ସଚେତନତା ଏବଂ ଆଗ୍ରହ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଦହଣା ଗ୍ରାମର ମିନି ଷ୍ଟାଡିୟମ୍ଠାରେ ଆସନ୍ତା 26 ତାରିଖରୁ ସଂସଦୀୟ ଖେଳ ଅଭିଯାନ ଆରମ୍ଭ ହେବ। ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ନୟାଗଡ଼ ଜିଲ୍ଲାର 119 ଜଣ ତୀର୍ଥଯାତ୍ରୀ ଆଜି ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଭ୍ରମଣରେ ବାହାରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ତୀର୍ଥଯାତ୍ରୀଙ୍କ ବସ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପରିଚାଳନାରେ ପ୍ରେସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତୀୟ ପ୍ରେସ୍ ଦିବସ 2025 ପାଳନ ଅବସରରେ କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନୈତିକତାର ସୁରକ୍ଷା ସହିତ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମ ଯୋଗସୂତ୍ର ଭାବେ କାର୍ଯ୍ୟ କରୁଛି। ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସରେ ଆଇନ ମନ୍ତ୍ରୀଙ୍କ ବକ୍ତବ୍ୟ। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍କୃତିରେ ଆଜିଠାରୁ ରାଜ୍ୟରେ ପାଳନ କରାଯାଉଛି ଶୂନ୍ୟ ମୃତାହତ ପକ୍ଷ। ଏବଂ ସାଇବର ସୁରକ୍ଷା ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ପରିକ୍ରମା କରୁଛି ସାଇବର ରଥ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।